ଓମ୍ ଶାନ୍ତି। ଆଜି 22/5/2025 ବାପଦାଦାଙ୍କର ଅମୂଲ୍ୟ ସାକାର ମଧୁର ମହାବାକ୍ୟ। ବାବା ଆଜି ସାରରେ କହୁଛନ୍ତି, ମିଥ୍ୟା ବଚେ, ତୁମେ ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ଏସବୁ ପୁରୁଣା ଦୁନିଆର ସାମଗ୍ରୀ ଅଟେ, ଏହା ସମାପ୍ତ ହୋଇଯିବ, ସେଥିପାଇଁ ଏହି ଦୁଃଖଧାମକୁ ବୁଦ୍ଧିରୁ ଭୁଲିଯାଉ। ଆଜିର ପ୍ରଶ୍ନ, ମନୁଷ୍ୟମାନେ ବାବାଙ୍କ ଉପରେ କେଉଁ ଦୋଷ ଲଗାଇ ଦେଇଛନ୍ତି, କିନ୍ତୁ ସେହି ଦୋଷ କାହାର ବି ନୁହେଁ। ବାବା ଉତ୍ତରେ କହୁଛନ୍ତି, ମନୁଷ୍ୟ ଭାବୁଛି ଭଗବାନ ହିଁ ଏତେ ବଡ଼ ବିନାଶ କରାଉଛନ୍ତି, ସୁଖ ଏବଂ ଦୁଃଖ ସିଏ ହିଁ ଦେଉଛନ୍ତି, ଏହିପରି ବାବାଙ୍କ ଉପରେ ବହୁତ ବଡ଼ ଦୋଷ ଲଗାଇ ଦେଉଛନ୍ତି। କିନ୍ତୁ ବାବା କହୁଛନ୍ତି, ପିଲାମାନେ ମୁଁ ସର୍ବଦା ସୁଖଦାତା ହିଁ ଅଟେ, ମୁଁ କାହାକୁ ଦୁଃଖ ଦେଇପାରିବି ନାହିଁ, ଯଦି ମୁଁ ବିନାଶ କରାଇବି ତେବେ ସାରା ପାପ ମୋ ଉପରକୁ ଆସିଯିବ। ସେ ସବୁ ତ ଡ୍ରାମା ଅନୁସାରେ ହେଉଛି, ମୁଁ କରାଉ ନାହିଁ। ଗୀତ, ରାତି କେ ରାହି ଥକମତ ଜାନା ଶୁଭ କା ମଞ୍ଜିଲ ଅବ ଦୂର ନାହିଁ। ଓମ୍ ଶାନ୍ତି। ପିଲାମାନଙ୍କୁ ବୁଝାଇବା ପାଇଁ କେତେକ ବହୁତ ଭଲ ଭଲ ଗୀତ ମଧ୍ୟ ଅଛି, ଯାହାର ଅର୍ଥକୁ ବୁଝାଇବା ଦ୍ୱାରା ତୁମର ବାଣୀ ଖୋଲିଯିବ, ଅର୍ଥାତ୍ ବୁଝାଇବା ସହଜ ହୋଇଯିବ। ପିଲାମାନଙ୍କ ବୁଦ୍ଧିରେ ତ ଅଛି ଯେ ଆମେ ସମସ୍ତେ ଦିନ ଆଡ଼କୁ ଯାତ୍ରା କରୁଛୁ, ଆମ ରାତ୍ରିର ଯାତ୍ରା ଶେଷ ହେବାକୁ ଯାଉଛି, କାରଣ ଭକ୍ତି ମାର୍ଗ ହେଉଛି ରାତ୍ରିର, ଅର୍ଥାତ୍ ଅଜ୍ଞାନ ରୂପୀ ଅନ୍ଧକାରର ଯାତ୍ରା। ଅନ୍ଧକାରରେ ଧକ୍କା ଖାଇବାକୁ ପଡ଼ିଥାଏ, ତୁମେମାନେ ଅଧାକଳ୍ପ ରାତ୍ରିର ଯାତ୍ରା କରିକରି ତଳକୁ ଓହ୍ଲାଇ ଆସିଛ, ଏବେ ଜ୍ଞାନର ଆଲୋକରେ ଆଲୋକିତ ହୋଇ ଯୋଗର ଯାତ୍ରା କରିବା ପାଇଁ ଆସିଛ। ଏହି ଯାତ୍ରା ପ୍ରତି କଳ୍ପରେ ଥରେ ମାତ୍ର କରୁଛ, ତୁମେ ଜାଣିଛ ଏହି ଯୋଗର ଯାତ୍ରା ଦ୍ୱାରା ଆମେ ତମ ପ୍ରଧାନରୁ ସତପ୍ରଧାନ ହୋଇ ପୁଣି ସତପ୍ରଧାନ ସତ୍ୟଯୁଗର ମାଲିକ ହେବୁ। ସତପ୍ରଧାନ ହେବା ଦ୍ୱାରା ସତ୍ୟଯୁଗର ମାଲିକ ଏବଂ ତମ ପ୍ରଧାନ ହେବା ଦ୍ୱାରା କଳିଯୁଗର ମାଲିକ ହେଉଛ, ତାକୁ ସ୍ୱର୍ଗ ଏବଂ ଏହାକୁ ନର୍କ ବୋଲି କୁହାଯାଉଛି। ଏବେ ତୁମେମାନେ ବାବାଙ୍କୁ ମନେ ପକାଉଛ, ବାବାଙ୍କଠାରୁ ହିଁ ସୁଖ ମିଳିଥାଏ। ଯେଉଁମାନେ ଅନ୍ୟମାନଙ୍କୁ ଜ୍ଞାନ ବୁଝାଇ ପାରିବେ ନାହିଁ, ସେମାନେ କେବଳ ଏତିକ ମନେ ରଖିବା ଉଚିତ, ଶାନ୍ତିଧାମ ହେଉଛି ଆମ ଆତ୍ମାମାନଙ୍କର ଘର ଏବଂ ସୁଖଧାମ ସ୍ୱର୍ଗର ରାଜତ୍ୱ। ବର୍ତ୍ତମାନର ଦୁନିଆ ହେଲା ଦୁଃଖଧାମ, ରାବଣ ରାଜ୍ୟ, ସେଥିପାଇଁ ବାବା କହୁଛନ୍ତି ଏହି ଦୁଃଖଧାମକୁ ଭୁଲିଯାଉ। ଯଦି ଏଠାରେ ରହୁଛ କିନ୍ତୁ ବୁଦ୍ଧି ଏକଥା ରହୁଛି, ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ସେସବୁ ହେଲା ରାବଣ ରାଜ୍ୟର, ଏହି ଶରୀରକୁ ଦେଖୁଛ ଏହା ମଧ୍ୟ ପୁରୁଣା ଦୁନିଆର ସାମଗ୍ରୀ, ଏହି ସାମଗ୍ରୀ ସବୁ ଯଜ୍ଞରେ ସ୍ୱାହା ହୋଇଯିବ। ସେହି ପତିତ ବ୍ରାହ୍ମଣମାନେ ଯଦି ଯଜ୍ଞ ରଚନା କରନ୍ତି ତେବେ ସେଥିରେ ଯୋ ତିଳ ଆଦି ସାମଗ୍ରୀ ସ୍ୱାହା କରିଥାନ୍ତି, ଏଠାରେ ତ ବିନାଶ ହେବ। ଉଚ୍ଚରୁ ଉଚ୍ଚ ହେଲେ ବାବା, ତାଙ୍କ ପରେ ପୁଣି ବ୍ରହ୍ମା ଏବଂ ବିଷ୍ଣୁ ଅଛନ୍ତି, ଶଙ୍କରଙ୍କର ତ ଏତେ ପାଠ ନାହିଁ, ବିନାଶ ତ ନିଶ୍ଚୟ ହେବ। ବାବା ତ ସେହିମାନଙ୍କ ଦ୍ୱାରା ବିନାଶ କରାଉଛନ୍ତି ଯାହା ଉପରେ କୌଣସି ପାପ ଲାଗିବ ନାହିଁ। ଯଦି କହିବେ ଭଗବାନ ବିନାଶ କରାଉଛନ୍ତି ତେବେ ତାଙ୍କ ଉପରକୁ ଦୋଷ ଆସିଯିବ, ସେଥିପାଇଁ ଏସବୁ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ଏହା ହେଲା ବେହଦର ଡ୍ରାମା, ଯାହାକୁ କେହି ଜାଣିନାହାନ୍ତି, ସୃଷ୍ଟିର ରଚୟିତା ଏବଂ ତାଙ୍କ ରଚନାକୁ କେହି ଜାଣିନାହାନ୍ତି, ସେଥିପାଇଁ ଅନାଥ ହୋଇଯାଇଛନ୍ତି। କେହି ହେଲେ ଧନୀ ଅର୍ଥାତ୍ ମୁରବୀ ନାହାନ୍ତି, ଯଦି କାହାର ଘରେ ବାପା ନଥାନ୍ତି ଏବଂ ପିଲାମାନେ ଯଦି ପରସ୍ପର ମଧ୍ୟରେ ଲଢ଼େଇ କରିଥାନ୍ତି ତେବେ ତାଙ୍କୁ କହିଥାନ୍ତି, ତୁମର କ'ଣ କେହି ମୁରବୀ ନାହାନ୍ତି? ଏବେ ତ କୋଟି କୋଟି ମନୁଷ୍ୟ ଅଛନ୍ତି, ଏମାନଙ୍କର କେହି ମୁରବୀ ନାହାନ୍ତି। ଦେଶ ଦେଶ ମଧ୍ୟରେ କେତେ ଲଢ଼େଇ କରୁଛନ୍ତି, ଗୋଟିଏ ଘରେ ପିଲା ବାପା ସହିତ, ପୁରୁଷ ସ୍ତ୍ରୀ ସହିତ ଲଢ଼େଇ କରୁଛି, ଦୁଃଖଧାମରେ କେବଳ ଅଶାନ୍ତି ହିଁ ଅଶାନ୍ତି ରହିଛି। ଏପରି କୁହାଯିବ ନାହିଁ ଯେ ଭଗବାନ ଶିବ ବାବା କୌଣସି ଦୁଃଖର ରଚନା କରିଛନ୍ତି। ମନୁଷ୍ୟ ଭାବୁଛି ଦୁଃଖ ସୁଖ ସବୁ ବାବା ହିଁ ଦେଉଛନ୍ତି, କିନ୍ତୁ ବାବା କେବେ ବି କାହାକୁ ଦୁଃଖ ଦେଇପାରିବେ ନାହିଁ, ତାଙ୍କୁ ସୁଖଦାତା କୁହାଯାଉଛି। ତେବେ ସିଏ ଦୁଃଖ କିପରି ଦେବେ? ବାବା ତ କହୁଛନ୍ତି, ମୁଁ ତୁମମାନଙ୍କୁ ବହୁତ ସୁଖୀ କରୁଛି, ସେଥିପାଇଁ ପ୍ରଥମତଃ ନିଜକୁ ଆତ୍ମା ନିଶ୍ଚୟ କର। ଆତ୍ମା ଅବିନାଶୀ, ଶରୀର ବିନାଶୀ। ଆମ ଆତ୍ମାମାନଙ୍କର ରହିବାର ସ୍ଥାନ ପରମଧାମ, ଯାହାକୁ ଶାନ୍ତିଧାମ ମଧ୍ୟ କୁହାଯାଉଛି। ଏହି ଶବ୍ଦ ଏକଦମ ଠିକ୍। ସ୍ୱର୍ଗକୁ ପରମଧାମ କୁହାଯିବ ନାହିଁ, ପରମ ଅର୍ଥାତ୍ ଉର୍ଦ୍ଧରୁ ଉର୍ଦ୍ଧ। ସ୍ୱର୍ଗ ତ ଏହିଠାରେ ହିଁ ହେବ, ବ୍ରହ୍ମଲୋକ ତ ସବୁଠାରୁ ଉର୍ଦ୍ଧ୍ୱରେ ରହିଛି, ଯେଉଁଠାରେ ଆମେ ଆତ୍ମାମାନେ ରହିଥାଉ। ସୁଖ ଦୁଃଖର ଅଭିନୟ ତୁମେମାନେ ଏହିଠାରେ ହିଁ କରୁଛ। କେହି ଶରୀର ତ୍ୟାଗ କରିଲେ କହୁଛନ୍ତି ଯେ ଅମୁକ ସ୍ୱର୍ଗକୁ ଗଲା, ଏକଥା ବିଲକୁଲ ଭୁଲ। ସ୍ୱର୍ଗ ତ ଏଠାରେ ନାହିଁ, ଏବେ ତ କଳିଯୁଗ, ବର୍ତ୍ତମାନ ସମୟରେ ତୁମେ ସଙ୍ଗମ ଯୁଗୀ ଅଟ, ବାକି ସମସ୍ତେ କଳିଯୁଗୀ। ଗୋଟିଏ ଘରେ ବାପା କଳିଯୁଗୀ ହେଲେ ପିଲାମାନେ ସଙ୍ଗମ ଯୁଗୀ, ସ୍ତ୍ରୀ ସଙ୍ଗମ ଯୋଗୁ ହେଲେ ପୁରୁଷ କଳିଯୁଗୀ। କେତେ ଫରକ ହୋଇଯାଉଛି। ସ୍ତ୍ରୀ ଏହି ଜ୍ଞାନ ମାର୍ଗରେ ଚାଲୁଛି, ପୁରୁଷ ଯଦି ନ ଚାଲୁଛି ତେବେ ପରସ୍ପରକୁ ସହଯୋଗ ଦେଉନାହାନ୍ତି, ତେଣୁ ଘରେ ଖିଟଖିଟ ହୋଇଥାଏ, ଅର୍ଥାତ ଅଶାନ୍ତି ହୋଇଥାଏ। ସ୍ତ୍ରୀ ଫୁଲ ହୋଇଯାଏ, ପୁରୁଷ ଯେଉଁ କଣ୍ଟାକୁ ସେହି କଣ୍ଟା ହୋଇ ରହିଯାଏ। ଗୋଟିଏ ହିଁ ଘରେ ପିଲା ଜାଣିଥାଏ ଯେ ଆମେ ସଙ୍ଗମ ଯୋଗୀ ପୁରୁଷୋତ୍ତମ ପବିତ୍ର ଦେବତା ହେବାକୁ ଯାଉଛୁ, କିନ୍ତୁ ବାପା କହେ ଯେ ବିବାହ କରି ନର୍କବାସୀ ହୁଅ। ଏବେ ଆତ୍ମାର ପିତା ପରମାତ୍ମା କହୁଛନ୍ତି ପିଲାମାନେ ପବିତ୍ର ହୁଅ। ବର୍ତ୍ତମାନର ପବିତ୍ରତାର ଧାରଣା 21 ଜନ୍ମ ପର୍ଯ୍ୟନ୍ତ ଚାଲିବ, ଏହି ରାବଣ ରାଜ୍ୟ ହିଁ ସମାପ୍ତ ହୋଇଯିବ। ଯାହାର ଯାହା ସହିତ ଶତ୍ରୁତା ଥାଏ ତାଙ୍କର ତଳିକା ତିଆରି କରି ଜଳାଇଥାନ୍ତି ନା, ଯେପରି ରାବଣକୁ ଜଳାଉଛି। ତେଣୁ ଶତ୍ରୁ ପ୍ରତି କେତେ ଘୃଣା ଆସିବା ଦରକାର, କିନ୍ତୁ ଏ କଥା କେହି ଜାଣିନାହାନ୍ତି ଯେ ରାବଣ କିଏ। ରାବଣ ପଡ଼ି ଉତ୍ସବରେ ମନୁଷ୍ୟକୁ ଜଳାଇବା ପାଇଁ ଏତେ ଖର୍ଚ୍ଚ କରୁନାହାନ୍ତି। ସ୍ୱର୍ଗରେ ତ ଏପରି କୌଣସି କଥା ହେବ ନାହିଁ, ସେଠାରେ ତ ବିଜୁଳିରେ ଶବକୁ ରଖିବେ ଏବଂ ସମାପ୍ତ। ସେଠାରେ ଏପରି ଖିଆଲ ରହିବ ନାହିଁ ଯେ ତାଙ୍କର ମାଟି ଅର୍ଥାତ୍ ଅସ୍ଥି କାମରେ ଆସିବ। ସେଠାକାର ତ ନୀତି ପ୍ରଥା ଏପରି ହେବ ଯେଉଁଥିରେ କୌଣସି ଅସୁବିଧା ଅଥବା ଥକିଯିବାର କଥା ହିଁ ରହିବ ନାହିଁ, ସେଠାରେ ଏତେ ସୁଖ ରହିବ। ତେଣୁ ଏବେ ବାବା ବୁଝାଉଛନ୍ତି, ମୋତେ ମନେ ପକାଇବାର ପୁରୁଷାର୍ଥ କର, ସଦାସର୍ବଦା ଯୋଗଯୁକ୍ତ ହୋଇ ରହିବା ପାଇଁ ହିଁ ଯୁଦ୍ଧ କରିବାକୁ ପଡ଼ିଥାଏ। ବାବା ପିଲାମାନଙ୍କୁ ବୁଝାଉଛନ୍ତି, ମଧୁର ସନ୍ତାନମାନେ ନିଜ ଉପରେ ଧ୍ୟାନ ରଖିବାର ପ୍ରହରୀ ରଖିଦିଅ, ଯେମିତି ମାୟା ନାକ କାନ କାଟି ନ ଦେଉ, କାହିଁକି ନା ସିଏ ତୁମମାନଙ୍କର ବହୁତ ବଡ଼ ଶତ୍ରୁ ଅଟେ। ତୁମେମାନେ ବାବାଙ୍କୁ ମନେ ପକାଇବାକୁ ଚେଷ୍ଟା କରୁଛ, କିନ୍ତୁ ମାୟା ତୋଫାନରେ ଉଡ଼ାଇ ଦେଉଛି। ସେଥିପାଇଁ ବାବା କହୁଛନ୍ତି, ତୁମେମାନେ ସମସ୍ତେ ସାରା ଦିନର ଚାର୍ଟ ଲେଖିବା ଉଚିତ ଯେ କେତେ ସମୟ ବାବାଙ୍କୁ ମନେ ପକାଇଲି, କେଉଁଆଡ଼େ ମନ ଚାଲିଗଲା, ଡାଇରୀରେ ନୋଟ୍ କର କେତେ ସମୟ ବାବାଙ୍କୁ ମନେ ପକାଇଲି, ନିଜର ଯାଞ୍ଚ କରିବା ଉଚିତ। ତେବେ ମାୟା ମଧ୍ୟ ଦେଖିବ, ଇଏ ତ ବହୁତ ବାହାଦୁର ଅଟନ୍ତି, ନିଜ ଉପରେ ଭଲ ଧ୍ୟାନ ରଖୁଛନ୍ତି, ତେଣୁ ନିଜ ଉପରେ ପୁରା ପହରା ରଖିବାକୁ ହେବ। ଏବେ ତୁମମାନଙ୍କୁ ବାବା ଆସି ନିଜର ପରିଚୟ ଦେଉଛନ୍ତି, କହୁଛନ୍ତି ଯଦିଓ ନିଜ ଘରର ଦାୟିତ୍ୱ ରହିଛି, ତଥାପି ମଧ୍ୟ କେବଳ ବାବାଙ୍କୁ ହିଁ ମନେ ପକାଓ। ବାବା ତ ଏହି ପୁରୁଣା ଦୁନିଆର ସନ୍ନ୍ୟାସୀମାନଙ୍କ ସଦୃଶ ନୁହନ୍ତି, ସେମାନେ ଭିକ ମାଗି ଚଳିଥାନ୍ତି, ତଥାପି ମଧ୍ୟ କର୍ମ ତ କରିବାକୁ ପଡ଼ିଥାଏ ନା। ତୁମେମାନେ ସେମାନଙ୍କୁ ମଧ୍ୟ କହିପାରିବ ଯେ ତୁମେ ହଟଯୋଗୀ ରାଜଯୋଗର ଶିକ୍ଷା ତ ଏକମାତ୍ର ଭଗବାନ ଦେଇଥାନ୍ତି। ଏବେ ତୁମେ ପିଲାମାନେ ସଙ୍ଗମ ଯୁଗରେ ଅଛ, ଏହି ସଙ୍ଗମ ଯୁଗକୁ ହିଁ ମନେ ପକାଇବାକୁ ହେବ। ଆମେ ଏବେ ଏହି ସଙ୍ଗମ ଯୁଗରେ ସର୍ବୋତ୍ତମ ଦେବତା ହେବାକୁ ଯାଉଛୁ। ଆମେ ଉତ୍ତମ ପୁରୁଷ ଅର୍ଥାତ୍ ପୂଜ୍ୟ ଦେବତା ଥିଲୁ, ଏବେ କନିଷ୍ଠ ହୋଇଯାଇଛୁ ଅର୍ଥାତ୍ ଅଯୋଗ୍ୟ ହୋଇଯାଇଛୁ। ଏବେ ଆମେ କେଉଁ ପଦର ଅଧିକାରୀ ହେଉଛୁ? ମନୁଷ୍ୟମାନେ ଯେଉଁ ସମୟରେ ବାରିଷ୍ଟରୀ ଆଦି ପଢ଼ିଥାନ୍ତି, ତାଙ୍କୁ ସେହି ସମୟରେ ପଦ ମିଳି ନଥାଏ। ପରୀକ୍ଷାରେ ପାସ ହୋଇଗଲେ ପଦବୀର ଟପି ମିଳିଯାଏ, ତାପରେ ଯାଇ ସରକାରଙ୍କର ସେବାରେ ଲାଗିଯାଆନ୍ତି। ଏବେ ତୁମେମାନେ ଜାଣୁଛ ଆମକୁ ସର୍ବୋଚ୍ଚ ଭଗବାନ ପାଠ ପଢ଼ାଉଛନ୍ତି, ତେବେ ନିଶ୍ଚିତ ଉଚ୍ଚରୁ ଉଚ୍ଚ ପଦ ମଧ୍ୟ ଦେବେ। ଏହା ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। ଏବେ ବାବା କହୁଛନ୍ତି, ମୋତେ ସ୍ମରଣ କର, ମୁଁ ଯାହା ଏବଂ ଯେପରି ଅଟେ ତାହା ବୁଝାଇ ଦେଇଛି। ମୁଁ ସମସ୍ତ ଆତ୍ମାଙ୍କର ପିତା ସୂକ୍ଷ୍ମ ବିନ୍ଦୁ ଅଟେ। ମୋ ଠାରେ ସୃଷ୍ଟିର ସମସ୍ତ ଜ୍ଞାନ ରହିଛି। ତୁମମାନଙ୍କ ଠାରେ ମଧ୍ୟ ପୂର୍ବରୁ ଏହି ଜ୍ଞାନ ନଥିଲା ଯେ ଆତ୍ମା ବିନ୍ଦୁ ଅଟେ, ସେଥିରେ 84 ଜନ୍ମର ଅଭିନୟ ନିର୍ଦ୍ଧାରିତ ହୋଇ ରହିଛି। ଯୀଶୁଖ୍ରୀଷ୍ଟ ଅଭିନୟ କରିଯାଇଛନ୍ତି, ପୁଣି ନିଶ୍ଚିତ ଆସିବେ ନା। ଖ୍ରୀଷ୍ଟଙ୍କର ସମ୍ପ୍ରଦାୟ ମଧ୍ୟ ଏବେ ସମସ୍ତେ ଫେରିଯିବେ। ଖ୍ରୀଷ୍ଟଙ୍କର ଆତ୍ମା ମଧ୍ୟ ଏବେ ତମ ପ୍ରଧାନ ହୋଇଯାଇଥିବ। ଯେଉଁମାନେ ବି ଉଚ୍ଚରୁ ଉଚ୍ଚ ସର୍ବୋଚ୍ଚ ଧର୍ମସ୍ଥାପକ ଅଟନ୍ତି, ସେମାନେ ଏବେ ତମ ପ୍ରଧାନ ହୋଇଯାଇଛନ୍ତି। ଇଏ ଅର୍ଥାତ୍ ବ୍ରହ୍ମା ବାବା ମଧ୍ୟ କହୁଛନ୍ତି, ମୁଁ ବହୁତ ଜନ୍ମର ଅନ୍ତିମ ଜନ୍ମରେ ତମ ପ୍ରଧାନ ହୋଇଯାଇଛି, ଏବେ ପୁଣି ସତ ପ୍ରଧାନ ହେଉଛି। ଅର୍ଥାତ୍ ତୁମେ ମଧ୍ୟ ସେହିପରି ହେବ। ତୁମେ ଜାଣିଛ ଆମେ ଦେବତା ହେବା ପାଇଁ ଏବେ ବ୍ରାହ୍ମଣ ହୋଇଛୁ। ବିରାଟ ରୂପରେ ଚିତ୍ରର ଅର୍ଥକୁ କେହି ଜାଣିନାହାନ୍ତି। ଏବେ ତୁମେମାନେ ଜାଣୁଛ, ଆତ୍ମା ଯେତେବେଳେ ଶାନ୍ତିଧାମରେ ଥାଏ ସେତେବେଳେ ପବିତ୍ର ଥାଏ, ଏଠାରେ ଜନ୍ମ ମୃତ୍ୟୁରେ ଆସି ପତିତ ହୋଇଯାଇଛି। ସେଥିପାଇଁ କହୁଛନ୍ତି, ହେ ପତିତ ପାବନ ଆସ, ଏଠାକୁ ଆସି ଆମକୁ ପବିତ୍ର କର, ତେବେ ଯାଇ ଆମେ ନିଜ ଘର ଶାନ୍ତିଧାମକୁ ଯାଇପାରିବୁ। ଏହିସବୁ ଜ୍ଞାନର ପଏଣ୍ଟକୁ ମଧ୍ୟ ଧାରଣ କରିବାକୁ ହେବ। ମନୁଷ୍ୟମାନେ ଜାଣିନାହାନ୍ତି ମୁକ୍ତି ଜୀବନ ମୁକ୍ତି ଧାମ କୁହାଯାଉଛି। ମୁକ୍ତିଧାମକୁ ଶାନ୍ତିଧାମ କୁହାଯାଏ, ମୁକ୍ତିଧାମକୁ ସୁଖଧାମ ଅର୍ଥାତ୍ ସ୍ୱର୍ଗ କୁହାଯାଏ। ଏଠାରେ ଦୁଃଖର ବନ୍ଧନ ରହିଛି, ଜୀବନ ମୁକ୍ତିକୁ ସୁଖର ସମ୍ବନ୍ଧ କୁହାଯିବ। ଏବେ ଦୁଃଖର ସବୁ ବନ୍ଧନ ଦୂର ହୋଇଯିବ। ଆମେ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରୁଛୁ, ତେଣୁ ଏହି ନିଶା ରହିବା ଉଚିତ। ଆମେ ଏବେ ଶ୍ରୀମତ ଆଧାରରେ ନିଜର ରାଜ୍ୟ ଭାଗ୍ୟ ସ୍ଥାପନ କରୁଛୁ। ଜଗତ ଅମ୍ବା ନମ୍ବର 1ରେ ଅଛନ୍ତି, ତେଣୁ ଆମେ ସମସ୍ତେ ତାଙ୍କୁ ଅନୁସରଣ କରିବା ଉଚିତ। ଯେଉଁ ପିଲାମାନେ ଏବେ ପିତାମାତାଙ୍କ ହୃଦୟରେ ବସିଛନ୍ତି, ସେହିମାନେ ହିଁ ଭବିଷ୍ୟରେ ସିଂହାସନର ଅଧିକାରୀ ହେବେ। ସେହିମାନେ ହିଁ ତାଙ୍କ ହୃଦୟରେ ରହିବେ ଯିଏ ଦିନ ରାତି ସେବାରେ ବ୍ୟସ୍ତ ରହୁଛନ୍ତି। ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ ଯେ ବାବାଙ୍କୁ ମନେ ପକାଉ, ପଇସା କୌଡ଼ି କିଛି ବି ନେବାର ନାହିଁ। ସେମାନେ ଭାବୁଛନ୍ତି ଏମାନେ ରାକ୍ଷୀ ବାନ୍ଧିବାକୁ ଆସୁଛନ୍ତି, ତେଣୁ କିଛି ଦେବାକୁ ପଡ଼ିବ। ସେମାନଙ୍କୁ କୁହ, ଆମର ଆଉ କିଛି ଦରକାର ନାହିଁ, କେବଳ 5 ଭିକାର ଦାନ ଦିଅ, ଏହି ଦାନ ନେବା ପାଇଁ ଆସିଛୁ, ସେଇଥିପାଇଁ ପବିତ୍ରତାର ରାକ୍ଷୀ ବାନ୍ଧୁଛୁ। ବାବାଙ୍କୁ ମନେ ପକାଉ, ପବିତ୍ର ହୁଅ, ତେବେ ଦେବତା ହେବ। ବାକି ଆମେ କୌଣସି ଟଙ୍କା ପଇସା ନେଇପାରିବୁ ନାହିଁ, ଆମେ ଲୌକିକ ବ୍ରାହ୍ମଣ ନୁହେଁ। କେବଳ 5 ଭିକାର ଦାନ ଦିଅ, ତେବେ ଗ୍ରହଣ ଛାଡ଼ିଯିବ। ଏବେ ଆତ୍ମାରେ କୌଣସି କଳା ନାହିଁ, ସମସ୍ତଙ୍କ ଉପରେ ଗ୍ରହଣ ଲାଗିଯାଇଛି। ତୁମେ ବ୍ରାହ୍ମଣ ନା, ଯେଉଁଆଡ଼େ ବି ଯାଉଛ କୁହ, ବିକାରକୁ ଦାନ ଦେଲେ ଗ୍ରହଣ ଛାଡ଼ିଯିବ, ପବିତ୍ର ହୁଅ, କେବେ ବି ବିକାରଗ୍ରସ୍ତ ହୁଅ ନାହିଁ। ବାବାଙ୍କୁ ମନେ ପକାଇଲେ ତୁମର ବିକର୍ମ ବିନାଶ ହୋଇଯିବ, ତୁମେମାନେ ଫୁଲ ସଦୃଶ ହୋଇଯିବ। ତୁମେ ହିଁ ଫୁଲ ଥିଲ, ପୁଣି କଣ୍ଟା ହୋଇଯାଇଛ, 84 ଜନ୍ମ ନେଇ ତଳକୁ ଖସି ଆସିଛ, ଏବେ ଘରକୁ ଫେରିଯିବାକୁ ହେବ। ବାବା ଏହି ବ୍ରହ୍ମାଙ୍କ ଦ୍ୱାରା ନିର୍ଦ୍ଦେଶ ଦେଉଛନ୍ତି ଯେ ସର୍ବୋଚ୍ଚ ଭଗବାନ ତାଙ୍କର ନିଜର ଶରୀର ନାହିଁ। ଆଚ୍ଛା, ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ଶରୀର ଅଛି, ତୁମେ କୁହ, ହଁ ତାଙ୍କର ସୂକ୍ଷ୍ମ ଶରୀର ରହିଛି, କିନ୍ତୁ ତାହା ମନୁଷ୍ୟ ସୃଷ୍ଟି ନୁହେଁ। ସବୁ ଖେଳ ଏହିଠାରେ ହିଁ ହୋଇଥାଏ, ସୂକ୍ଷ୍ମ ଲୋକରେ ନାଟକ କିପରି ଚାଲିବ। ଏମିତି ତ ବ୍ରହ୍ମଲୋକରେ ସୂର୍ଯ୍ୟ ଚନ୍ଦ୍ର ନାହାନ୍ତି, ତେବେ ସେଠାରେ ନାଟକ କିପରି ହେବ? ଏହା ବହୁତ ବଡ଼ ନାଟ୍ୟଶାଳା, ପୁନର୍ଜନ୍ମ ମଧ୍ୟ ଏହିଠାରେ ହିଁ ହେଉଛି, ସୂକ୍ଷ୍ମ ଲୋକରେ ହେଉନାହିଁ। ଏବେ ତୁମ ବୁଦ୍ଧିରେ ସାରା ବେହଦର ଖେଳର ଜ୍ଞାନ ରହିଛି। ଏବେ ଜାଣୁଛ ଆମେ ଯିଏକି ଦେବୀ ଦେବତା ଥିଲୁ, ପୁଣି କିପରି ବାମ ମାର୍ଗକୁ ଆସିଲୁ। ଭିକାରୀ ମାର୍ଗକୁ ବାମ ମାର୍ଗ କୁହାଯାଉଛି। ଅଧା କଳ୍ପ ଆମେ ପବିତ୍ର ଥିଲୁ, ଆମରି ହିଁ ହାରିବା ଏବଂ ଜିତିବାର ଖେଳ ରହିଛି। ଭାରତ ହେଲା ଅବିନାଶୀ ଭୂଖଣ୍ଡ, ଏହାର କେବେ ବି ବିନାଶ ହେଉନାହିଁ। ଯେତେବେଳେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ସେତେବେଳେ ଅନ୍ୟ କୌଣସି ଧର୍ମ ନଥିଲା। ତୁମର ଏହି ସବୁ କଥାକୁ ସେହିମାନେ ମାନିବେ ଯେଉଁମାନେ କଳ୍ପ ପୂର୍ବରୁ ମାନିଥିବେ। 5000 ବର୍ଷର ପୂର୍ବ ପୁରୁଣା ଜିନିଷ ଆଉ କିଛି ନାହିଁ। ସତ୍ୟଯୁଗରେ ତୁମେମାନେ ପ୍ରଥମେ ଯାଇ ନିଜର ମହଲ ତିଆରି କରିବ। ଏପରି ନୁହେଁ ଯେ କୌଣସି ସୁନାର ଦ୍ୱାରିକା ସମୁଦ୍ର ତଳେ ଅଛି, ତାହା ବାହାରି ଆସିବ। ଦେଖାଇଛନ୍ତି ସାଗର ମଧ୍ୟରୁ ଦେବତାମାନେ ରତ୍ନର ଥାଳି ଭରପୁର କରି ଦେଉଥିଲେ। ବାସ୍ତବରେ ଜ୍ଞାନ ସାଗର ବାବା ହିଁ ତୁମ ପିଲାମାନଙ୍କୁ ଜ୍ଞାନ ରତ୍ନର ଥାଳି ଭରପୁର କରି ଦେଉଛନ୍ତି। ଶାସ୍ତ୍ରରେ ଦେଖାଇଛନ୍ତି ଶଙ୍କର ପାର୍ବତୀଙ୍କୁ କଥା ଶୁଣାଇଲେ, ଜ୍ଞାନ ରତ୍ନରେ ବୁଦ୍ଧି ରୂପୀ ଝୋଲିକୁ ଭରି ଦେଇଥିଲେ। ଶଙ୍କରଙ୍କ ନିମନ୍ତେ କୁହନ୍ତି ଭାଙ୍ଗ ଧୁଦୁରା ପିଉଥିଲେ, ପୁଣି ତାଙ୍କ ଆଗରେ ଯାଇ କହୁଛନ୍ତି ଝୁଲା ଭରି ଦିଅ, ଆମକୁ ଧନ ଦିଅ। ତେବେ ଦେଖ ଶଙ୍କରଙ୍କର ମଧ୍ୟ କେତେ ଗ୍ଲାନି କରିଦେଇଛନ୍ତି। ମୋର ସବୁଠାରୁ ଅଧିକ ଗ୍ଲାନି ବା ନିନ୍ଦା କରିଛନ୍ତି, ଏହା ମଧ୍ୟ ଏହି ସୃଷ୍ଟିର ଖେଳ ଯାହା ପୁନର୍ବାର ହେବ। ଏହି ନାଟକକୁ କେହି ଜାଣିନାହାନ୍ତି। ମୁଁ ଆସି ଆଦିରୁ ଅନ୍ତ ପର୍ଯ୍ୟନ୍ତ ସମସ୍ତ ରହସ୍ୟ ବୁଝାଉଛି। ଏକଥା ମଧ୍ୟ ଜାଣିଛ, ବାବା ସର୍ବୋଚ୍ଚ ଅଟନ୍ତି। ବିଷ୍ଣୁରୁ ବ୍ରହ୍ମା, ବ୍ରହ୍ମାରୁ ବିଷ୍ଣୁ କିପରି ହେଉଛନ୍ତି, ଏ କଥା କେହି ବୁଝିପାରିବେ ନାହିଁ। ଏବେ ତୁମେମାନେ ବିଷ୍ଣୁ କୂଳର ହେବା ପାଇଁ ପୁରୁଷାର୍ଥ କରୁଛ, ବିଷ୍ଣୁପୁରୀର ମାଲିକ ହେବା ପାଇଁ। ତୁମେ ବ୍ରାହ୍ମଣ ହୋଇଛ, ତୁମ ମନ ଭିତରେ ଅଛି ଆମେ ବ୍ରାହ୍ମଣମାନେ ଶ୍ରୀମଦ ଆଧାରରେ ନିଜ ପାଇଁ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ରାଜଧାନୀ ସ୍ଥାପନ କରୁଛୁ। ଏଥିରେ ଲଢ଼େଇ ଆଦିର କୌଣସି କଥା ନାହିଁ। ଦେବତା ଏବଂ ଅସୁରମାନଙ୍କର ଲଢ଼େଇ କେବେ ହୁଏ ନାହିଁ। ଦେବତାମାନେ ସତ୍ୟଯୁଗରେ ରହିବେ, ତେବେ ସେଠାରେ ଲଢ଼େଇ କିପରି ହେବ? ଏବେ ତୁମେ ବ୍ରାହ୍ମଣମାନେ ଯୋଗବଳ ଦ୍ୱାରା ବିଶ୍ୱର ମାଲିକ ହେଉଛ, ବାହୁବଳର ଅଧିକାରୀମାନେ ବିନାଶ ହୋଇଯିବେ। ତୁମେ ଶାନ୍ତିର ଶକ୍ତି ଦ୍ୱାରା ବିଜ୍ଞାନ ଉପରେ ବିଜୟ ପ୍ରାପ୍ତ କରୁଛ। ଏବେ ତୁମକୁ ଆତ୍ମାଭିମାନୀ ହେବାକୁ ପଡ଼ିବ। ଆମେ ଆତ୍ମା, ଆମକୁ ନିଜର ଘରକୁ ଯିବାକୁ ହେବ। ଆତ୍ମାମାନେ ବହୁତ ତୀକ୍ଷ୍ଣ ଅଟନ୍ତି। ବର୍ତ୍ତମାନ ଏପରି ଉଡ଼ାଜାହାଜ ବାହାରିଛି ଯାହାକି 1 ଘଣ୍ଟାରେ କେଉଁଠାକୁ କେଉଁଠାକୁ ଚାଲି ଯାଉଛି, ତେବେ ଆତ୍ମା ତ ତାଠାରୁ ମଧ୍ୟ ତୀବ୍ର। ତତ୍କ୍ଷଣାତ୍ ଆତ୍ମା କେଉଁଠାରୁ କେଉଁଠାକୁ ଯାଇ ଜନ୍ମ ନେଇଥାଏ, କେହି କେହି ବିଦେଶରେ ମଧ୍ୟ ଯାଇ ଜନ୍ମ ନେଇଥାନ୍ତି। ଆତ୍ମା ସବୁଠାରୁ ତୀକ୍ଷ୍ଣ ରକେଟ୍ ଅଟେ, ଏଥିରେ ମେସିନ୍ ଆଦିର କୌଣସି କଥା ନାହିଁ। ଶରୀର ଛାଡ଼ିଲା ଏବଂ ଚାଲିଗଲା। ଏବେ ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି ଆମକୁ ଘରକୁ ଯିବାକୁ ହେବ। ପତିତ ଆତ୍ମା ତ ଯାଇପାରିବ ନାହିଁ, ତୁମେ ପବିତ୍ର ହୋଇ ଘରକୁ ଯିବ, ବାକି ତ ସମସ୍ତେ ଦଣ୍ଡ ଭୋଗ କରିଯିବେ। ଦଣ୍ଡ ତ ବହୁତ ମିଳିବ, ସେଠାରେ ତ ଗର୍ଭମହଲରେ ଆରାମରେ ରହିବେ। ପିଲାମାନେ ସାକ୍ଷାତକାର ମଧ୍ୟ କରିଛନ୍ତି, କୃଷ୍ଣଙ୍କର ଜନ୍ମ କିପରି ହେଉଛି ଅପରିଷ୍କାରର କୌଣସି କଥା ନାହିଁ, ସେହି ସ୍ଥାନ ଏକଦମ ଯେପରି ଆଲୋକିତ ହୋଇଯିବ। ଏବେ ତୁମେ ବୈକୁଣ୍ଠର ମାଲିକ ହେବାକୁ ଯାଉଛ, ତେଣୁ ସେହିପରି ପୁରୁଷାର୍ଥ ମଧ୍ୟ କରିବାକୁ ପଡ଼ିବ। ବହୁତ ଶୁଦ୍ଧ ପବିତ୍ର ଖାଦ୍ୟପାନୀୟ ହେବା ଉଚିତ, ଡାଲି ଭାତ ସବୁଠାରୁ ଭଲ। ଋଷିକେଶରେ ସନ୍ନ୍ୟାସୀମାନେ ଗୋଟିଏ ଦ୍ୱାରରୁ ଭିକ୍ଷା ନେଇ ଚାଲି ଯାଇଥାନ୍ତି। ହଁ, କିଏ କେଉଁ ଭଳି କିଏ କେଉଁ ଭଳି ହୋଇ ମିଠା ମିଠା ଶିଖିଲ ଯେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ନମସ୍ତେ 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 ବାବା ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ ଧାରଣା ନମ୍ବର 1 ନିଜ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ହେବ। ମାୟା ଠାରୁ ନିଜକୁ ଦୂରେଇ ରଖିବାକୁ ହେବ। ଯୋଗର ସଚ୍ଚା ସଚ୍ଚା ଚାର୍ଟ ରଖିବାକୁ ହେବ। ଧାରଣା ନମ୍ବର 2 ମାତା ପିତାଙ୍କୁ ଅନୁକରଣ କରି ତାଙ୍କର ଦିଲ ତଫାତ ନସିନ ଅର୍ଥାତ ହୃଦୟ ସିଂହାସନର ଅଧିକାରୀ ହେବାକୁ ପଡିବ। ଦିନ ରାତି ସେବାରେ ତତ୍ପର ରହିବାକୁ ହେବ। ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ ଯେ ବାବାଙ୍କୁ ମନେ ପକାଅ। 5 ବିକାରର ଦାନ ଦେଇଦିଅ ଯାହାଦ୍ୱାରା ଗ୍ରହଣ ଛାଡ଼ିଯିବ। ଆଜିର ବରଦାନ ସ୍ନେହ ଏବଂ ଇସେନ୍ସର ସନ୍ତୁଳନ ଦ୍ୱାରା ନିଜର ପଣିଆକୁ ସ୍ୱାହା କରୁଥିବା ବିଶ୍ୱ ପରିବର୍ତ୍ତକ ହୁଅ। ବାବା ବରଦାନକୁ ବିସ୍ତାରରେ ବତାଉଛନ୍ତି। ସେନ୍ସ ଅର୍ଥାତ ଜ୍ଞାନର ପଏଣ୍ଟ ବା ବୁଦ୍ଧିମାନୀ ଏବଂ ଇସେନ୍ସ ଅର୍ଥାତ ସର୍ବଶକ୍ତି ସ୍ୱରୂପର ସ୍ମୃତି ଏବଂ ସମର୍ଥ ସ୍ୱରୂପ। ଏହି ଦୁଇଟିର ଯଦି ସନ୍ତୁଳନ ରହିବ ତେବେ ନିଜର ପଣିଆ ବା ମୋର ପଣିଆର ପୁରୁଣା ସ୍ମୃତି ସ୍ୱତ ହିଁ ସ୍ୱାହା ହୋଇଯିବ। ପ୍ରତିଟି ମୁହୂର୍ତ୍ତ ପ୍ରତିଟି ସଂକଳ୍ପ ପ୍ରତ୍ୟେକ ବାଣୀ ଏବଂ ପ୍ରତ୍ୟେକ କର୍ମ ବିଶ୍ୱ ପରିବର୍ତ୍ତନର ସେବା ପ୍ରତି ସ୍ୱାହା ହୋଇଯିବା ଦ୍ୱାରା ବିଶ୍ୱ ପରିବର୍ତ୍ତକ ସ୍ୱତ ହିଁ ହୋଇଯିବ। ଯେଉଁମାନେ ନିଜର ସ୍ନେହ ସହିତ ସ୍ୱାହା ହୋଇଯାଆନ୍ତି ସେମାନଙ୍କର ଶ୍ରେଷ୍ଠ ପ୍ରକମ୍ପନ ଦ୍ୱାରା ବାୟୁମଣ୍ଡଳର ପରିବର୍ତ୍ତନ ସହଜରେ ହୋଇଯାଏ। ଆଜିର ସ୍ଲୋଗାନ ଯଦି ପ୍ରାପ୍ତିଗୁଡ଼ିକୁ ସ୍ମୃତିରେ ରଖିବ ତେବେ ଦୁଃଖ ଶାନ୍ତିର କଥା ସବୁ ଭୁଲି ହୋଇଯିବ। ଅବ୍ୟକ୍ତ ଇସାରା ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ଶ୍ରେଷ୍ଠ କର୍ମର ମୂଳଦୁଆ ହେଲା ପବିତ୍ରତା, କିନ୍ତୁ ପବିତ୍ରତା କେବଳ ବ୍ରହ୍ମଚର୍ଯ୍ୟ ନୁହେଁ, ତେବେ ଏହା ମଧ୍ୟ ଶ୍ରେଷ୍ଠ ଅଟେ। କିନ୍ତୁ ମନର ସଂକଳ୍ପରେ ଯଦି କୌଣସି ଆତ୍ମା ପ୍ରତି ବିଶ୍ୱାସ ମୋହର ଆକର୍ଷଣ ରହିବ ବା କୌଣସି ଆତ୍ମାର ବିଶେଷତା ଉପରେ ପ୍ରଭାବିତ ହୋଇଗଲ ବା ସେହି ଆତ୍ମା ପ୍ରତି ନକାରାତ୍ମକ ସଂକଳ୍ପ ଚାଲିଲା, ଏହି ବାଣୀ ବା ଶବ୍ଦ ବାହାରିଲା ଯାହାକି ମର୍ଯ୍ୟାଦା ପୂର୍ବକ ନୁହେଁ, ତେବେ ତାକୁ ମଧ୍ୟ ପବିତ୍ରତା କୁହାଯିବ ନାହିଁ। ଓମ୍ ଶାନ୍ତି।